26:12 ଈଶ୍ୱରଙ୍କ ମହାନତା ଦେଖିଲା ପରେ ଆୟୁବଙ୍କ ସନ୍ଦେହ ପୁଣି ନିଜ ବିଷୟରେ ସବୁ ଭଲ କଥା କହିଥିବା ଯୋଗୁଁ ଦୁଃଖ କଲେ। ସେ ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲେ, କାରଣ ସେମାନେ ଈଶ୍ୱରଙ୍କ ପଥ ବିଷୟ ବୁଝିପାରିଲେ ନାହିଁ। ପୁଣି ଈଶ୍ୱର ଆୟୁବଙ୍କୁ ସ୍ୱାସ୍ଥ୍ୟବାନ ଓ ଧନବାନ କଲେ। ବନ୍ଧୁମାନେ ତାଙ୍କ ସହ ଭୋଜନ କରିବାକୁ ଆସି ଦାନ ଆଣିଦେଲେ। ଈଶ୍ୱର ତାଙ୍କୁ 7 ପୁତ୍ର ଓ 3 ସୁନ୍ଦର କନ୍ୟା ଦେଲେ। ସେ ନିଜର ଅନେକ ବଂଶ ଦେଖି ବୃଦ୍ଧା ବୟସରେ ମଲେ। ବନ୍ଧୁଗଣ, ଈଶ୍ୱର ଜାଣନ୍ତି ଏହି ଜଗତରେ ଆପଣଙ୍କର ସମସ୍ୟାମାନ ସ୍ମରଣ କରନ୍ତୁ। ଈଶ୍ୱର ପ୍ରେମ କରନ୍ତି ଓ ଆମ ପାଇଁ ସର୍ବୋତ୍ତମ ଚିନ୍ତା କରନ୍ତି। ତାଙ୍କଠାରେ ଭରସା କରିବାକୁ କହନ୍ତି, ଯେପରି ଯୀଶୁଙ୍କ ଦ୍ୱାରା ଶୈତାନକୁ ଆମେ ଜୟ କରିବା।